द्वादशा तेणु ये राधाष्टमी तिथि उपलक्षे आम राधा विषय किसी कथा कह राधा जन्म कथा राधा कथा आम भागवत वर्णना कराएना किंतु भगवान कृष्ण विषय आम शुणिले आम चौबीस तारीख में भगवान आविर्भाव कथा शुणिले रात आविर्भाव होते भगवान मध्यान मध्यरात्रि भाद्रमास कृष्णपक्ष अष्टमी तिथि भगवान आविर्भाव होते विषय विस्तार भाव वर्णना करूँ राधाराणी कथा आप भागवत राधा शब्द पाइबे ना तेणु ये आम जाना राधा तत्व कितने गभर तत्व गोटे स्थान में वर्णना कर राधाराणी विषय परोक्ष भाव में वर्णना कर दशम स्कंद तीस अध्याय श्लोकटी अच्छा राधा अनया राधित नून भगवान हरिश्वर जन्म विहाय गोविंदो प्रीतो जाम नयद्रह भगवद गीता राधाराणी कथा ना प्रसंग ना भागवत में राधाराणी कथा रही परोक्ष भाव रही कि जापर ना राधा कथा कह जाए तेणु ये हाईस्कल स्टडी राधाराणी कथा आसबना ग्राजुएसन स्टडी भागवत में ग्राजुएसन स्टडी ग्राजुएसन स्टडी राधाराणी विषय टी सामान्य हिंट पाइबे सामान्य कि प्रकाश पाइबे से मतलब ठीक भाव नुह तेणु आप पोस्ट ग्राजुएसन स्टडी जब जी चैतन्य चर्चामृत से राधाराणी कथा आसो राधाराणी कथा एत गभर तत्व भगवान निजे जापारे ना कृष्ण जापारे ना राधाराणी कथा साधारण जमी भगवान विभिन्न अवतार रही ये राधाराणी अवतार से भाई नुह से कथा नुह भगवान अवतार साधारण कथा नुह कि भगवान अवतार विषय भागवत अनेक भगवान अवतार विषय वर्णना कर बामन जी अवतार शुणचे अष्टम स्कंद वर्णना कर बहुत भगवान विभिन्न अवतार बैश्ट अवतार विषय वर्णना कर किंतु राधाराणी तत्व बहुत गभर तत्व चैतन्य चरितमृतर महापुरुष से प्रकाश करें पुराण मान के वर्णना कर ब्रह्म वैवत पुराण विशेष भाव वर्णना कर राधाराणी आविर्भाव कथा ब्रह्म वैवत पुराण तेणु ये जो राधाराणी आसुचंती राधाराणी किए तेम जानवा राधाराणी किए राधाराणी हो भगवान भगवान जो शक्ति रही भगवान अनंत शक्ति रही पराश शक्ति विविधे श्रूयते भगवान शक्ति अनंत रही कही हम ना ये शक्ति भगवान जिते शक्ति वर्णना कले शेष हम ना आहरी बढ़ी चलत भगवान अनंत से कहला अनंत राखी नाम अंत ना पाया अनंत देव तर नाम रखिल अनंत अंत पाई ना गुणगान चली तेणु ये राधा राणी कथा ये जो भगवान शक्ति अनंत रही मुख्यतः तीन भाग विभक्त कर राधा भगवान शक्ति को तीन भाग विभक्त कर गोटे हूँ भगवान अंतरंग शक्ति गोटे हूँ भगवान बहिरंग शक्ति आ गोटे हूँ भगवान तटस्था शक्ति तटस्था शक्ति आम हूँ भगवान तटस्था शक्ति जदि आम भगवान उन्नतर शक्ति किंतु आम जो स्वाधीनता रही स्वाधीनतार अपव्यवहार करौतिक जगत पतन होचे आम जब स्वाधीनता ठीक व्यवहार व्यवहार करवा पुणी भगवान धाम रहा भगवान धाम कथा सब ये रही राधाराणी कथा अंतरंग शक्ति भगवान धाम कथा ଏ ଭୌତିକ ଜଗତରେ ସେସବୁ କଥା ନାହିଁ। ଭୌତିକ ଜଗତରେ ଯେଉଁ ଆସନ୍ତି ଭଗବାନ ଆସନ୍ତି ବା ରାଧାରାଣୀ ଆସନ୍ତି, ସେ ଚିତ୍ ଜଗତରେ ସେମାନେ ଆସନ୍ତି, ସେ ଜଗତ ସହିତ ପ୍ରକାଶିତ ହୁଅନ୍ତି। ବୃନ୍ଦାବନ ଧାମ ଯେଉଁ ରହିଛି ଏ ଭଗବାନଙ୍କ ଧାମ, ସେ ଭଗବାନ ସେଠାରେ ଆସନ୍ତି, ଭଗବାନଙ୍କ ଧାମ ସହିତ ଆସନ୍ତି ଭଗବାନ। ତେଣୁ ରାଧାରାଣୀ ହେଉଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି ତିନି ପ୍ରକାର, ତାକୁ ପୁଣି ତିନି ଭାଗ ବିଭକ୍ତ କରାଯାଇଛି, ଗୋଟେ ସତ୍, ଗୋଟେ ଚିତ୍, ଗୋଟେ ଆନନ୍ଦ। ତେଣୁ ଭଗବାନ କହିଲେ ସଚ୍ଚିଦାନନ୍ଦ ଘନ ଈଶ୍ୱର ପରମ କୃଷ୍ଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିଆଦ ଗୋବିନ୍ଦ ସର୍ବକାରଣ କାରଣ। ପରମେଶ୍ୱର କୃଷ୍ଣ ହେଉଛି ସଚ୍ଚିଦାନନ୍ଦ ବିଗ୍ରହ, ତାଙ୍କର ଯେଉଁ ବିଗ୍ରହ ଦେଖୁଛନ୍ତି, ତାଙ୍କର ଯେଉଁ ରୂପ ଦେଖୁଛନ୍ତି, ସିଏ ହେଉଛି କେଉଁ ତତ୍ତ୍ୱରେ ତିଆରି, ତିନୋଟି ତତ୍ତ୍ୱରେ ତିଆରି, ସେ ସତ୍, ଚିତ୍ ଏବଂ ଆନନ୍ଦ ହେଉଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ଗତ ରବିବାର ଆଲୋଚନା ହୋଇଥିଲା ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଅଭ୍ୟୁଥାନ ଧର୍ମସ୍ୟ ଆତ୍ମାନ ସିଦ୍ଧାନ୍ତ, ଆତ୍ମା ଭଗବାନଙ୍କର ଅନ୍ତରଙ୍ଗ ଶକ୍ତିରେ ଭଗବାନ ଆସନ୍ତି। ଏ ଭଗବାନ ଅନ୍ତରଙ୍ଗ ଶକ୍ତି ହେଉଛନ୍ତି ତିନୋଟି, ଗୋଟେ ସତ୍, ସତ୍ ସେ ସନ୍ଧିନୀ, ଏ ସବୁ ସନ୍ଧିନୀ ଶକ୍ତି ଭଗବାନଙ୍କର ରହିଛି। ଗୋଟେ ଚିତ୍, ଚିତ୍ ଅଂଶେ ସମ୍ବିତ, ଭଗବାନଙ୍କର ସମ୍ବିତ ଶକ୍ତି ହେଉଛି ଚିତ୍ ଜ୍ଞାନମୟ। ଏବଂ ଭଗବାନ ଆନନ୍ଦ ଶକ୍ତି ରହିଛି, ଆନନ୍ଦ ଅଂଶେ ରାଧିନୀ, ଆନନ୍ଦ ଶକ୍ତି ଇଏ ହେଉଛନ୍ତି ରାଧାରାଣୀ। ରାଧାରାଣୀ ହେଉଛି ଭଗବାନଙ୍କର ଲାଧିନୀ ଶକ୍ତି। ଶ୍ରୀକୃଷ୍ଣ ପ୍ରଣୟ ବିକୃତି ରାଧିନୀ ଶକ୍ତିର ସ୍ମାତ୍, ଭଗବାନଙ୍କର ରାଧିନୀ ଶକ୍ତି, ଭଗବାନ ଆନନ୍ଦ ଶକ୍ତି ହେଉଛନ୍ତି ରାଧାରାଣୀ। ଭଗବାନ ଆନନ୍ଦ ନିହାତି, ଭଗବାନଙ୍କ ଆନନ୍ଦ ଶକ୍ତି କହିଲେ ରାଧାରାଣୀ, ଏଇଭଳି ଭାବରେ ବୁଝିବା। ତେଣୁ ସେଇ ରାଧିନୀ ଶକ୍ତି ରାଧାରାଣୀ ଭଗବାନଙ୍କର, ଭଗବାନ ପ୍ରଥମେ ଇଏ ଥିଲେ, ଆଜି ପୂଜା ଥିଲେ ମଧ୍ୟ ପ୍ରଥମେ କିଏ ଥିଲେ, ଭଗବାନ ପ୍ରଥମେ ଏକ ଥିଲେ, ଭାଗବତମ ଆରମ୍ଭରେ ଯେଉଁଟା କୁହାଯାଇଛି, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟ ବତିଶରୁ ପଇଁତିରିଶ ହେଉଛି ଚତୁଃଶ୍ରୁତି ଭାଗବତ, ଚତୁଃଶ୍ରୁତି ଭାଗବତ ପ୍ରଥମେ କିଏ ଥିଲେ, ପ୍ରଥମେ କିଏ ଥିଲେ ଆମେ ଜାଣିନେ। ପ୍ରଥମ ଶ୍ଳୋକ ଚତୁଃଶ୍ରୁତି ଭାଗବତ ପ୍ରଥମ ଶ୍ଳୋକ ହେଉଛି ଏଇଟା, ଅହମ୍ ଏବା ସମୀବାଗ୍ରେ ନାମ୍ୟ ସରସ୍ୱତ ପରମ ପଶ୍ଚାତ ଅହମ୍ ଜଗତ ଯୋଗ ଶିଷ୍ୟ ସ୍ୱସ୍ମିନ ଅହମ୍, ଯେଉଁଛି ପ୍ରଥମ ମୂଳ ମୂଳ ଭାଗବତ ଯେଉଁ ଚାରୋଟି ଶ୍ଳୋକ, ଯେଉଁ ଚାରୋଟି ଶ୍ଳୋକର ବିସ୍ତାର ଆମେ ଶୁଣୁଛେ 18,000 ଶ୍ଳୋକ, ଏଇ ଚାରୋଟି ଶ୍ଳୋକର ପ୍ରଥମ ଶ୍ଳୋକ ହେଉଛି ଏଇଟା, ଭଗବାନ ବ୍ରହ୍ମା କହୁଛନ୍ତି, ଜ୍ଞାନ ଦେଉଛନ୍ତି। ପ୍ରଥମେ ଏକମାତ୍ର ଭଗବାନ ଥିଲେ, ଅହମ୍ ଏବ ଏବା ଆସମ୍, ମୁଁ ପ୍ରଥମେ ଏକୁଟିଆ ପ୍ରଥମେ ଥିଲି, ମୁଁ ଥିଲି ଆଗରେ, ପ୍ରଥମେ ଭଗବାନ ଥିଲେ, ନାନ୍ୟ ସରସ୍ୱତ ପରମ ଆଉ କିଛି ନଥିଲେ, ଏ ଭୌତିକ ଜଗତ ବା ଚିତ୍ ଜଗତ ଏସବୁ କିଛି ନଥିଲା, ସତ୍ ଅସତ୍ ପରମ। ପଶ୍ଚାତ ଅହମ୍, ଏ ସବୁକିଛି ଧ୍ୱଂସ ହୋଇଗଲେ ମଧ୍ୟ ସେ ଭଗବାନ ରହିବେ, ପଶ୍ଚାତ ଅହମ୍, ସବୁକିଛି ଧ୍ୱଂସ ହୋଇଗଲେ ଚିତ୍ ଜଗତ ଧ୍ୱଂସ ହେବ ନାହିଁ, ଏ ଭୌତିକ ଜଗତ ଧ୍ୱଂସ ହୁଏ, ଚିତ୍ ଜଗତ ସବୁବେଳ ପାଇଁ ରହିଛି। ତେଣୁ ଏ ଭୌତିକ ଜଗତ ସୃଷ୍ଟି ହୁଏ, କିଛି କାଳ ରହେ ଏବଂ ଧ୍ୱଂସ ହୋଇଯାଏ, ତେଣୁ ଧ୍ୱଂସ ହୋଇଗଲା ପରେ ମଧ୍ୟ ଭଗବାନ ରହିବେ, ପଶ୍ଚାତ ଅହମ୍ ଯଦି ସ୍ୱସ୍ମିନ ଅହମ୍, ଏ ଅହମ୍ ଶବ୍ଦଟି ତିନିଥର ବ୍ୟବହାର କରାଯାଇଛି, କାହିଁକିନା ଭଗବାନଙ୍କ ବ୍ୟକ୍ତିଗତ ସ୍ୱରୂପ ବିଷୟରେ ଏଠି ପ୍ରାଧାନ୍ୟ ଦିଆଯାଇଛି। ଭଗବାନ ଜଣେ ବ୍ୟକ୍ତି ନିର୍ବିଶେଷ ଯେଉଁ ରହିଛି, ଭଗବାନଙ୍କର ଯେଉଁ ବ୍ରହ୍ମ ପତିତି ରହିଛି, ଏଇଟାକୁ ଉପରେ ପ୍ରାଧାନ୍ୟ ଦିଆଯାଏ ନାହିଁ। ବ୍ରହ୍ମ ହେଉଛି ଭଗବାନଙ୍କର ଅଙ୍ଗକାନ୍ତି, ଭଗବାନ ସ୍ୱରୂପ ହେଉଛି ଭଗବାନଙ୍କ ରୂପ, ଯେଉଁ ଦେଖୁଛେ ଭଗବାନ ରାମଜୀଙ୍କ ରୂପ ଦେଖୁଛନ୍ତି, କୃଷ୍ଣଙ୍କର ରୂପ ରହିଛି, ସେ ହେଉଛି ଭଗବାନଙ୍କ ସ୍ୱରୂପ। ସ୍ୱରୂପ ହେଉଛି ତିନୋଟି ତତ୍ତ୍ୱରେ ତିଆରି, ସତ୍, ଚିତ୍ ଏବଂ ଆନନ୍ଦମୟ। ତାଙ୍କର ଆନନ୍ଦମୟ ଯେଉଁ ରହିଛି ପ୍ରତିଥି ବା ଆନନ୍ଦମୟ ବସ୍ତୁ ଯେଉଁ ରହିଛି ଭଗବାନଙ୍କର, ସେ ହେଉଛି ରାଧାରାଣୀ। ତେଣୁ ଭଗବାନ ପ୍ରଥମେ ଏକ ଥିଲେ, ତେଣୁ ସେ ଯେତେବେଳେ ଚାହିଁଲେ ବିସ୍ତାର ଲାଭ ହେବା ପାଇଁ, ବିସ୍ତାର ହେବା ପାଇଁ, ତେଣୁ ପ୍ରଥମେ ତାଙ୍କର ବାମ ଅଙ୍ଗରୁ ରାଧାରାଣୀ ପ୍ରକଟ ହେଲେ, ଯେ ହେଉଛି ରାଧାରାଣୀଙ୍କର ପ୍ରକଟର ମୂଳ ତତ୍ତ୍ୱ ହେଉଛି ଏଇଟା। ରାଧାରାଣୀ ପ୍ରକଟ ହେଲେ ତାଙ୍କର ବାମ ଅଙ୍ଗରୁ, ଭଗବାନଙ୍କର ବାମ ଅଙ୍ଗରୁ। ସେଥିପାଇଁ ଆମେ ଦେଖିବା ରାଧାକୃଷ୍ଣ ଯେଉଁ ରହିଛନ୍ତି, ରାଧାରାଣୀ କେଉଁ ପଟେ ରହିଛନ୍ତି, गोबर रहे बा इधर रहे थे जाया जाया राधा कृष्णा जोगाला मिलाना आरती कराए ललितादि सखी गाना तबरे मदन मोहन रूप त्रिवंग सुंदर पीताम्बर सिखी पीछा चूड़ा मनोहर ललित माधव वृष मनु कन्या सुनील वसन गोरी रूपे गुणे धन्या नाना विध अलंकार करे झलमल हरि मन विमोहन मदन उज्जल विशाखारि सखी गण नाना रागे गाय सखी जामर ढूल श्री राधा माधव पद सरसी जे भक्ति विनोद सखी पदे सुखे भसे तेणु ललित माधव बाणी वृषभानु कन्या माधव बाम भागे वृषभानु कन्या राधाराणी रही बाम भगवान राधाराणी स्फुरीत हेले प्रकट हेले ना भगवान देव थे श्री राधा श्री कृष्ण श्री राधा राधा कृष्ण प्रणय विकृति लादिनी शक्ति रस्मात एकात्मना होगी पूरा देवधम कतु तौ चैतन्याख्यम प्रकट मधुना तद्वयम चैत्यमात्म राधा भाव द्विति सुमृतम नवमी कृष्ण स्वरूपम राधाराणी राधा हूँ भगवान प्रणय विकार प्रेमर विकार प्रेमर आनंदमय शक्ति राधाराणी कर लादिनी शक्ति लादिनी शक्ति भगवान आनंदमय शक्ति हूँ राधाराणी एकात्मा होगी प्रथम से एक आत्मा थे पुणी देव भेदन कतौ तौ पुण दुई प्रकार द्विधर शरीर धारण कले राधा कृष्ण द्वि शरीर धारण कले एक तत्व द्वि भाग विभक्त है तफात किसी ना राधा कृष्ण तफात किसी ना एक तत्व द्वि भाग प्रकाशित होती राधा कृष्ण प्रणय विकृति लहादिनी शक्ति एकात्मा द्वि प्रकार देव भेदन कतौ चैतन्याख्यम प्रकट मधुना पूर्ण जितने महाप्रभु रूप आसिले से पूर्णी एक रूप आसिले कृष्ण बाहर से होती कृष्ण बाहर से होती राधाराणी भितर हो कृष्ण कारण से राधा तत्व एभली रही भगवान कृष्ण जापारी ना राधा तत्व मानते कृष्ण तत्व जाणी टी कष्ट भगवद गीतार भगवान कहले मनुष्याण सहस्रेशु कश्चित जदि सिद्ध है जतता हम सिद्धां कश्चित मान व्यतीत तत्त हजार हजार लोक खूब क्वचित लोक भितर जीवन में सिद्धि लाभ करने चेष्टा करती भाव में हजार हजार सिद्ध मान भितर क्वचित लोक भगवान तत्व जानती कृष्ण को तेणु राधा को किए जान भगवान कृष्ण जानपार ना राधा तत्व किभली भाव राधा तत्व यह भाव से आसिले पुणी राधाकर भाव को अंगीकार कर आसिले महाप्रभु चैतन्य महाप्रभु रूप से आसिले राधा तत्व किभली भाव श्री राधाया महिमा कितु संवा स्वाद्योनाद्भुत मधुरीमा कितु संवा मध्य सौख्यता संमदन भगवत कीदृशं वेदी लोभा तद्भावाद्य समदनी सतगर्व सिंधु हरिंदु चैतन्य महाप्रभु जो आसिले महाप्रभु जो आसिले ତାଙ୍କର ଯେଉଁ କାରଣ ରହିଛି, ବିଭିନ୍ନ ପ୍ରକାର କାରଣ ରହିଛି, ଗୋଟେ ହେଉଛି ଅନ୍ତରଙ୍ଗା କାରଣ, ଗୋଟେ ହେଉଛି ବହିରଙ୍ଗା କାରଣ। ବହିରଙ୍ଗା ଆମ ପାଇଁ ଆସୁଛନ୍ତି ମହାପ୍ରଭୁ କାହିଁକି ନା ଆମକୁ କୃଷ୍ଣ ପ୍ରେମ ପ୍ରଦାନ କରିବେ, କିନ୍ତୁ ତାଙ୍କର ତାଙ୍କର ମଧ୍ୟ ରହିଛି ସେ ରାଧାରାଣୀଙ୍କ ପ୍ରେମଟା କିଭଳି ଭାବରେ ସେଇଟା ସେ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି। ରାଧାରାଣୀଙ୍କର ଯେଉଁ କୃଷ୍ଣଙ୍କର ପ୍ରୀତି କରି ପ୍ରେମ କରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ଯେଉଁ ସୁଖ ପ୍ରାପ୍ତ ହେଉଛନ୍ତି, ଯେଉଁ ମାଧୁର୍ଯ୍ୟ ପ୍ରାପ୍ତ ହେଉଛନ୍ତି, ସେଇଟା କିଭଳି ଭାବରେ ସେ ଜାଣିପାରିନଥିଲେ। ତେଣୁ ସେ ରାଧାଙ୍କର ଭାବ ଅଙ୍ଗୀକାର କରି ଆସିଛନ୍ତି, ରାଧାରାଣୀଙ୍କର ଭାବ ମହାପ୍ରଭୁ ଆସିଛନ୍ତି। ପୁଣି ବର୍ତ୍ତମାନ ଚୈତନ୍ୟାକ୍ଷର ପ୍ରକଟ ମଧୁନା, ଚୈତନ୍ୟାକ୍ଷର ଏ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ସେଇ ରାଧାକୃଷ୍ଣ ତତ୍ତ୍ୱ, ଏ କ'ଣ ମିଳିତ ତନ୍ନ। ତେଣୁ ଏଇ ରାଧାରାଣୀ ଏଇଭଳି ଭାବରେ ଭଗବାନଙ୍କର ବାମ ଅଙ୍ଗରୁ ପ୍ରକଟିତ ହୋଇଛନ୍ତି। ଇଏ ହେଉଛି ରାଧାରାଣୀଙ୍କୁ ଗୋଟେ ପ୍ରକାଶ, ଗୋଟେ ପ୍ରକଟ ତିଥି ରାଧାରାଣୀ। ଆଜିର ତିଥିରେ ପ୍ରକଟ ହୋଇଥିବେ, ସେଥିପାଇଁ ରାଧାରାଣୀଙ୍କର ଆଜି ବାର୍ଥଡ଼େ, ହାପି ବାର୍ଥଡ଼େ ଟୁ ୟୁ। ତେଣୁ ତାଙ୍କର ଲୀଳା ଚାଲିଛି ସେଇଭଳି ଭାବରେ, ରାଧାକୃଷ୍ଣଙ୍କ ଲୀଳା ଚାଲିଛି ସବୁବେଳ ପାଇଁ ଚିର ଜଗତରେ ରହିଛି। ଚିର ଜଗତରେ ଭଗବାନ ଗୋଲ ବୃନ୍ଦାବନ ରହିଛନ୍ତି ଭଗବାନ, ଏ ଭଗବାନ ଗୋଲ ବୃନ୍ଦାବନରେ ରାଧାକୃଷ୍ଣଙ୍କର ନିତ୍ୟ ଲୀଳା ଚାଲିଛି, ନିତ୍ୟ ଲୀଳା ପ୍ରକାଶ ସେଠି ନିତ୍ୟ ସବୁବେଳେ ପାଇଁ ଚାଲିଛି ତାଙ୍କ ଲୀଳା, ବର୍ତ୍ତମାନ ମଧ୍ୟ ଚାଲିଛି। ସେଠିକି ଅତୀତ ଏବଂ ଭବିଷ୍ୟତ ନାହିଁ, ସବୁବେଳେ ସେଠି ବର୍ତ୍ତମାନ ସମୟ ରହିଛି, ଆମେ ଚିନ୍ତା କରିପାରିବା ନାହିଁ। ଏଇ ଚିର ଜଗତ କଥା ଆମେ ଚିନ୍ତା ଆମର ଏଇ ଯେଉଁ କ'ଣ ତ୍ରିଗୁଣ ଭିତରେ ରହିକି ଆମେ ଜାଣିପାରିବା ନାହିଁ, ତ୍ରିଗୁଣ ବୃଦ୍ଧ କଲେ ଆମେ ଜାଣିବା। ତେଣୁ ସେଇଠି ଯେତେବେଳେ ଭଗବାନ ଯେତେବେଳେ ଆସନ୍ତି, ଭଗବାନ କୃଷ୍ଣ ଯେତେବେଳେ ଆସନ୍ତି, ଭଗବାନ କୃଷ୍ଣ ସବୁ ସମୟରେ ଆସନ୍ତି ନାହିଁ, ସବୁ ଦ୍ୱାପର ଯୁଗରେ ଭଗବାନ ଆସନ୍ତି ନାହିଁ, ଭଗବାନ କୃଷ୍ଣ ଆସନ୍ତି ନାହିଁ। ଭଗବାନ ଆସନ୍ତି ବ୍ରହ୍ମାଙ୍କର ଗୋଟିଏ ଦିନରେ ଥରେ ଆସନ୍ତି, ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ତେଣୁ 14 ଜଣ ମନୁଙ୍କ ଭିତରେ ଯେଉଁ ସପ୍ତମନୁଙ୍କର ପ୍ରତି ମନୁଙ୍କର ସମୟ କାଳ ହେଉଛି 71 ଦିବ୍ୟ ଯୁଗ। ତେଣୁ ଏଇ ସପ୍ତମନୁ, ଏ ବର୍ତ୍ତମାନ ସପ୍ତମନୁଙ୍କର ସମୟ ଚାଲିଛି। ସପ୍ତମନୁଙ୍କ ନାମ ହେଉଛି ବୈବସ୍ୱତ, ଯିଏକି ସୂର୍ଯ୍ୟ ଦେବତା ବିଭୂଷଣଙ୍କ ପୁତ୍ର ବୈବସ୍ୱତ, ତାଙ୍କ ନାମ ହେଉଛି ଶ୍ରାଦ୍ଧଦେବ। ତାଙ୍କର ପ୍ରଥମ ଦିବ୍ୟ ଯୁଗ, ଦ୍ୱିତୀୟ ଯୁଗ, ଦିବ୍ୟ ଯୁଗ, ତୃତୀୟ, ଏଇଭଳି ଭାବରେ 28ତମ ଦ୍ୱାପର ଯୁଗରେ ଭଗବାନ ଆସନ୍ତି, କୃଷ୍ଣ ଆସନ୍ତି। 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି। ତେଣୁ ଭଗବାନ ଯେତେବେଳେ ଚିନ୍ତା କରୁଛନ୍ତି, ବର୍ତ୍ତମାନ ମୋର ସମୟ ଆସିଗଲା, ବର୍ତ୍ତମାନ ମୁଁ ଯିବି ପୃଥିବୀ ପୃଷ୍ଠକୁ ଯିବି, ଭଗବାନ ବର୍ତ୍ତମାନ କୃପା କରିବା ପାଇଁ ଆସନ୍ତି, ବର୍ତ୍ତମାନ କୃପା କରିବା ପାଇଁ ଆସନ୍ତି। ପରିତ୍ରାଣାୟ ସାଧୁନା, ଗତ ରବିବାର ଯେଉଁ ଶୁଣିଥିଲେ ତା ପରସ୍ପରଟି ହେଉଛି ଏଇଟା, ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମୀ ଯୁଗେ ଯୁଗେ। ପ୍ରତି ଯୁଗରେ ଭଗବାନ ଆସନ୍ତି, ଧର୍ମ ସ୍ଥାପନ କରନ୍ତି। ମୁଖ୍ୟ ହେଉଛି ସାଧୁମାନଙ୍କୁ ବା ତାଙ୍କର ଭକ୍ତମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି। ପରିତ୍ରାଣାୟ ସାଧୁନା ବିନାଶାୟ ଚତୁଷ୍କୃତା, ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ତାଙ୍କୁ ବିନାଶ କରନ୍ତି ଏବଂ ଧର୍ମ ସ୍ଥାପନ କରନ୍ତି। ଧର୍ମ କ'ଣ ସେଇଟା ଜାଣିବା, ଧର୍ମଟା କ'ଣ, ଭଗବତ ଗୀତାରେ ଭଗବାନ କହିଲେ ଧର୍ମ କ'ଣ, ପ୍ରଥମେ କହିଲେ ଧର୍ମ ସଂସ୍ଥାପନ, ମୁଁ ଧର୍ମ ସ୍ଥାପନ କରିବା ପାଇଁ ଆସୁଛି ଏବଂ ବିଭିନ୍ନ ଧର୍ମ ବିଷୟରେ କହିଲେ, କ'ଣ ବର୍ଣ୍ଣାଶ୍ରମ ଧର୍ମଠାରୁ ଆରମ୍ଭ କରି ଅନେକ ପ୍ରକାର ଧର୍ମ କଥା କହିଲେ, ଅନ୍ତିମରେ କହିଲେ ଅର୍ଜୁନ ମୁଁ ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସୁଛି ସେ ଧର୍ମ କ'ଣ ଜାଣିଛ ନା? ପ୍ରଭୁ କହିଲେ ଆପଣ ଏଇସବୁ ଧର୍ମ ନା ନା ସେ ଧର୍ମ ଶ୍ରେଷ୍ଠ ଧର୍ମଟା ବର୍ତ୍ତମାନ କହୁଛି, ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସିଛି ସେ ଧର୍ମଟା ମୁଁ ତୁମକୁ କହୁଛି ନା ପ୍ରଭୁ କ'ଣ ସେ ଧର୍ମ ନା? ସର୍ବଧର୍ମ କରିଦେ, ସବୁ ଧର୍ମକୁ ତ୍ୟାଗ କର, ଇଏ ହେଉଛି ଧର୍ମ, ଏଇ ଧର୍ମ ସ୍ଥାପନ କରିବା ପାଇଁ ଆସିଛି ନା? ପ୍ରଭୁ ସର୍ବଧର୍ମ ତ୍ୟାଗ କରିବୁ ନା ଅଧର୍ମ ତ୍ୟାଗ କରିବୁ, କ'ଣ କହୁଛନ୍ତି ଆପଣ ଠିକ୍ ଭାବରେ କୁହନ୍ତୁ ନା? ସର୍ବଧର୍ମ ପରିତ୍ୟଜ୍ୟ, ସର୍ବଧର୍ମ ତ୍ୟାଗ କର ନା, ସର୍ବଧର୍ମ ତ୍ୟାଗ କରି ଅଧର୍ମ ଗ୍ରହଣ କରି ନା ନା ନା, ସର୍ବଧର୍ମ ତ୍ୟାଗ କରି ମୋର ଶରଣରେ ଆସ। ମା ଏକମ୍ ଶରଣମ୍ ବ୍ରଜ, ଏକମାତ୍ର ମୋର ଶରଣରେ ଆସ, ଇଏ ହେଉଛି ଧର୍ମ। ଏଇ ଧର୍ମ ସ୍ଥାପନ କରିବା ପାଇଁ ଭଗବାନ ଆସନ୍ତି, ଧର୍ମ ସ୍ଥାପନା ଥାଏ ସମ୍ଭବାନ ଯୁଗେ ଯୁଗେ। ଏଇ ଧର୍ମକୁ ସ୍ଥାପନ, ଏଇ ଧର୍ମକୁ ସମସ୍ତେ ବୁଝିପାରନ୍ତି ନାହିଁ,
ସେଇଥିପାଇଁ ଆମେ କହିଥିଲେ ତିନି ଦିନ ଧରି କଥା କହିଲେ ଅଜାମିଳ କଥା କହିଥିଲେ ଧର୍ମରାଜ ଦୂତମାନେ ମଧ୍ୟ ବୁଝିପାରିଲେ ନାହିଁ କ'ଣ ଧର୍ମ ତେଣୁ ଆମେ ସେ ବିଷୟରେ ବିଶେଷ ଭାବେ ବର୍ଣ୍ଣନା କରିନଥିଲେ କାରଣ ତିନି ଦିନରେ କେତେ କଥା କହିବା ଆମେ ଯମରାଜଙ୍କ ସହିତ ଆଲୋଚନା ଯେତେବେଳେ କଲେ ଯମରାଜ ଦୂତମାନେ ସେତେବେଳେ ଯମରାଜ କହିଲେ ପ୍ରକୃତ ଧର୍ମ କ'ଣ ଧର୍ମ ଧର୍ମନ୍ତୁ ସାକ୍ଷାତ ଭଗବତ ପ୍ରଣୀତମ୍ ନା ବୈ ବିଦୁ ରୋଷୟ ନା ବି ଦେବା ନ ସିଦ୍ଧ ମୁଖ୍ୟା ଅସୁରା ମନୁଷ୍ୟା କୁତୁନ ବିଦ୍ୟା ଧର ଚାରଣା ଦୟ ଧର୍ମକୁ କେହି ଜାଣିପାରିବେ ନାହିଁ ବାର ଜଣ ମହାଜନ ଅଛନ୍ତି ସେମାନେ ଜାଣନ୍ତି ଧର୍ମକୁ କିଏ କିଏ ସ୍ୱୟମ୍ଭୁ ନାରଦ ଶମ୍ଭୁ କୁମାର କପିଳ ମନୁ ପ୍ରହ୍ଲାଦ ଜନକ ଭୀଷ୍ମ ବଳି ବୟାସକି ବୟମ୍ ଯମରାଜ କହୁଛନ୍ତି ମୋତେ ବୟମ୍ ଆମେ ନିଜକୁ କହୁଛନ୍ତି ଏମାନେ ବାର ଜଣ ମହାଜନ ଏମାନେ ଧର୍ମ ତତ୍ତ୍ୱକୁ ଜାଣନ୍ତି ତେଣୁ ଭଗବାନ ଏଥିପାଇଁ ଆସନ୍ତି ଭଗବାନ ଏ ଧର୍ମ ସ୍ଥାପନ କରିବା ପାଇଁ ନହେଲେ କେହି ଧର୍ମକୁ ଜାଣିପାରିବେ ନାହିଁ ଅଧର୍ମଙ୍କୁ ଧର୍ମ ମିଟି ମନ୍ୟତେ ତାମସା ରୂପା ଯେଉଁମାନେ ତମ ମନେ ରହିଛନ୍ତି ସେମାନେ ଅଧର୍ମକୁ ଧର୍ମ ବୋଲି କହନ୍ତି ଆଉ ଅଯଥା ଭାବରେ ଧର୍ମକୁ ଯେଉଁମାନେ କହନ୍ତି ସେମାନେ ରଜଗୁଣର ବ୍ୟକ୍ତି ରଜଗୁଣରେ ସେମାନେ ଅଯଥା ଭାବରେ ଧର୍ମକୁ ଆଲୋଚନା କରନ୍ତି ଧର୍ମ ବିଷୟରେ ଜାଣନ୍ତି ନାହିଁ ଏବଂ ସତ୍ୟଗୁଣରେ ମଧ୍ୟ ଧର୍ମକୁ ଠିକ୍ ଭାବରେ ବୁଝିପାରନ୍ତି ନାହିଁ ଶୁଦ୍ଧ ସତ୍ୟ ସ୍ତରରେ ଗଲେ ଜଣେ ଏ ଭଗବାନଙ୍କ ଧର୍ମ ଜାଣିପାରିବେ ତେଣୁ ମୁଁ ଭଗବାନ ଚିନ୍ତା କଲେ ବର୍ତ୍ତମାନ ସମୟ ଆସିଗଲା ମୁଁ ଯିବି ପୃଥିବୀ ପୃଷ୍ଠକୁ ଯିବି ଲୀଳା କରିବି ତେଣୁ ଗୋଲକ ଧାମରେ ସବୁ ଚିନ୍ତା କରୁଛନ୍ତି ରାଧାରାଣୀ କହୁଛନ୍ତି ଯେ ବର୍ତ୍ତମାନ ମୋର ସମୟ ଆସିଗଲା ମୁଁ ଯିବି ପୃଥିବୀ ପୃଷ୍ଠକୁ ତୁମେ ଯିବ କି ବୁଲିବାକୁ ଯାଉଛି ତୁମେ ଯିବ ସାର୍ ଯିବ କି ତେଣୁ ରାଧାରାଣୀ କହୁଛନ୍ତି ଆପଣଙ୍କୁ ଛାଡ଼ି ମୁଁ କ'ଣ ରହିପାରିବି ଆପଣ ଯିବାର ଦେବେ ମୁଁ ଯିବି ସିଆଡ଼େ ଯିବି କିନ୍ତୁ ମୋର ଏତିକି ପ୍ରାର୍ଥନା ଯେ ମୁଁ ଯେଉଁ ଯିବି ପୃଥିବୀ ପୃଷ୍ଠକୁ ଯିବି ଏ ଅଧର୍ମର ସ୍ଥାନ ଇଏ ହେଉଛି ଭୌତିକ ଜଗତ ହେଉଛି ଅନ୍ଧକାରମୟ ଜଗତ ତମସୋମା ଜ୍ୟୋତିର୍ଗମୟ ଇଏ ହେଉଛି ଅନ୍ଧକାରମୟ ଜଗତ ତମସୋ ବୋଲି କୁହାଯାଇଛି ଅନ୍ଧକାରମୟ ଜଗତ ଏଠି ତେଣୁ ଏଠି ସମସ୍ତେ ଭଗବାନ ଭୁଲି ଯାଆନ୍ତି କୃଷ୍ଣ ଭୁଲି ସେଇ ଜୀବ ଅନାଦି ବହିର୍ମୁଖ ଭଗବାନ ଭୁଲି ଯାଇଥିବା ହେତୁ ଆମେ ଭୌତିକ ଜଗତରେ ଦୁଃଖ କଷ୍ଟ ଭୋଗ କରୁଛେ ତେଣୁ ରାଧାରାଣୀ କହିଲେ ଯେ ମୁଁ ଯେଉଁ ଯିବି ମୁଁ ଯେତେବେଳେ ପ୍ରଥମେ ଚକ୍ଷୁ ଖୋଲିବି ପ୍ରଥମେ ମୁଁ ଆପଣଙ୍କୁ ଦେଖିବି ଏତିକି କୃପା କରନ୍ତୁ ନା ତଥା ଆସନ୍ତୁ କହି ଭଗବାନ ଚାଲି ଆସିଲେ ଭଗବାନ ଆସିଗଲେ ଆଗ ଆସି ପହଞ୍ଚିଗଲେ ଭଗବାନ ସେ ସୁପରଫାଷ୍ଟ ପଳେଇ ଆସିଲେ ସେ ରାଧାରାଣୀ ଟିକେ ପରେ ଆସିବେ ରାଧାରାଣୀ ତେଣୁ ଆଜିର ତିଥିରେ ରାଧାରାଣୀ ଆସୁଛନ୍ତି ଆଜିର ତିଥିରେ ବୃଷଭାନପୁରେ ବୃଷଭାନ ପୁତ୍ର ପୁତ୍ରୀ କନ୍ୟା ହେଉଛନ୍ତି ରାଧାରାଣୀ ବୃଷଭାନ ଏବଂ କୀର୍ତ୍ତିଦା ସୁନ୍ଦରୀ କୀର୍ତ୍ତିଦା ସୁନ୍ଦରୀ ତାଙ୍କର ମା ବୃଷଭାନ ହେଉଛନ୍ତି ତାଙ୍କ ପିତା ତାଙ୍କୁ ଆଶ୍ରୟ କରି ରାଧାରାଣୀ ଆସିଛନ୍ତି ଆଜିର ତିଥିରେ ତେଣୁ ଏଇ ବୃଷଭାନପୁରରେ ଭଗବାନ ଯେଉଁ ଆସିଲେ ରାଧାରାଣୀ ଏଇଠି ପଚାରୁଛନ୍ତି ପାର୍ବତୀ ପଚାରୁଛନ୍ତି ଶଙ୍କରଙ୍କୁ ଏ ବ୍ରହ୍ମବୈବର୍ତ୍ତ ପୁରାଣ କଥା ପାର୍ବତୀ ପଚାରୁଛନ୍ତି ଶିବ ଇଏ କିଏ ମଙ୍ଗଡ଼ା କଥା ନୁହଁ ଇଏ କିଏ ଗୋଟେ କିଏ କଳ୍ପନା କରି କହିଦେଲା କିଏ କହୁଛନ୍ତି ରାଧାରାଣୀ ତାଙ୍କ ମା' ହିଁ ତାଙ୍କର ବଡ଼ ତାଙ୍କର ବଡ଼ ସେ ତାଙ୍କୁ ପ୍ରୀତି କରୁଥିଲେ ଏଇ ଭାବରେ କୁହନ୍ତି ସାଧାରଣ ଭାବରେ ଏହି ଭାବରେ ଅନେକ କଥା ରହିଛି ଭ୍ରମ ଧାରଣା ରହିଛି ସବୁ କିନ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ଠିକ୍ କଥାଟା ଶାସ୍ତ୍ରରେ ଆମେ ଜାଣିବା ପ୍ରକୃତ କଥା କ'ଣ ଆମେ ମଧ୍ୟ ଡାଉଟରେ ପଡ଼ୁଥିଲୁ ରାଧାରାଣୀ କୃଷ୍ଣଙ୍କର ବଡ଼ ଏମିତି ମୁଁ ଚିନ୍ତା କରୁଥିଲୁ କାରଣ ବହୁତ ପ୍ରକାର କଥା ରହିଛି ସତ୍ୟ ଅସତ୍ୟ ସବୁ ଜିନିଷ ରହିଛି କିଏ କାହା ମନଗଢ଼ା କଳ୍ପନା କରି କହିବ କେତେ କଥା କହିବେ ଭଗବାନ ବିଷୟରେ ତେଣୁ ଭଗବାନଙ୍କ ବିଷୟରେ ତତ୍ତ୍ୱ ଜାଣିବା ପାଇଁ ହେଲେ ଆମେ ସାଧୁ ଶାସ୍ତ୍ର ଗୁରୁ ଏଇଭଳି ଭାବରେ ଆମେ ତତ୍ତ୍ୱଟିକୁ ଜାଣିବା ନହେଲେ ତତ୍ତ୍ୱଟା ଜାଣିପାରିବା ନାହିଁ ଏ ତତ୍ତ୍ୱଟା ଏତେ ସହଜ କଥା ନୁହଁ ବହୁତ ଗଭୀର ତତ୍ତ୍ୱ ସାଧୁ ଯାହା କହିବେ ଶାସ୍ତ୍ରରେ ତାହା ଅଛି ଏବଂ ଗୁରୁଦେବ ତାହା ହିଁ କହିବେ ଏ ସାଧୁ ଶାସ୍ତ୍ର ଗୁରୁ ଯେତେବେଳେ ଠିକ୍ ହେବ ଆମେ ଜାଣିବା ଯେ ଏଇଟା ତତ୍ତ୍ୱ ନହେଲେ ଆମେ ଜାଣିପାରିବା ନାହିଁ ବହୁତ କଥା ରହିଛି ରାଧାରାଣୀ ବିଷୟରେ ବହୁତ କଥା ରହିଛି କି କ'ଣ କହୁଛନ୍ତି କିନ୍ତୁ ଶାସ୍ତ୍ରରେ କ'ଣ କୁହାଯାଏ ସେଇଟା ବୁଝିବାକୁ ପଡ଼ିବ ଶାସ୍ତ୍ର ମଧ୍ୟ ମନଗଢ଼ା ଶାସ୍ତ୍ର ନୁହଁ ମୂଳ ଶାସ୍ତ୍ର ରହିଛି ବିଭିନ୍ନ ଅଟନ୍ତି ପୁରାଣ ଏସବୁ ମୂଳ ଶାସ୍ତ୍ର ମନଗଢ଼ା ଶାସ୍ତ୍ର ମଧ୍ୟ ବହୁତ ରହିଛି तेणु एटा पार्वती पचारछन्ति शंकरंकु जेतेले राधारानीकर आविर्भाव हो जाइए आज तिथि वृषभान कन्या रूप से कीर्तिदास कन्या रूप से राधारानी आविर्भाव हो जाती ठीक अच्छे राधा जो आविर्भाव होती सी पचारे नेत्र खुली राधा के ना कर दर्शन राधारानी कौन दिव्य अंग कि आम जो बर्तमान कह दिव्य अंग क्या कहु विकलांग को कह दिव्य अंग बोली कह दिव्य अंग को कौन कह विकलांग को जी कह दिव्य अंग दिव्य अंग को कौन कह से विकलांग राधारानी तक चकु खोल ना अंध हिसाब आसते अंधी तेणु कहीं से कही भगवान कृष्ण सहित कंडीशन करते मुझे जी मुझे चक्षु खोल आपण प्रथम दर्शन करी राधारानी तेणु से प्रश्न पचारे पार्वती पार्वती जिज्ञास कहीं राधा नेत्र खुली राधा के ना कर दर्शन दिव्य सब भगवान जन्म कर्म तमें दिव्य भगवान सब दिव्य भौतिक जगत रहा नुह दिव्य कहे भौतिक जगत ऊर्धर कथा दिव्य सब से सब जो अंग दिव्य से आम शुणा राधारानी अंग विषय राधारानी अंग विषय कह कि राधारानी अंग रही दिव्य अंग कि भाव में वर्णना कर चैतन्य चैतन्य वर्णना कर अंग दिव्य अंग महाभाव चिंतामणि राधार स्वरूप ललिता आदि सख्यतार काय गुह रूप दिव्य भगवान कौन अंतरंगा शक्ति राधाराणी आनंद लादिनी शक्ति से जहाँ कृपार जन विश्व सुंदर हो जाऊँगी बा विश्व सुंदर हो जाऊँगी जहाँ कृपार सी केमी विकलांग हुए दिव्य दृष्टि लाभ कर राधारानी कृपार दिव्य दृष्टि लाभ करते किए दुखी श्यामानंद श्यामानंद गुरु तक नाम देते कौन दुखिया ना कौन देते ना श्यामानंद गले वृंदावन को गले एवं से जीव गोस्वामी एम सब सब गोस्वामी मान शास्त्र अध्ययन करुले कि शास्त्र अध्ययन करृप्त हो पारे ना कहे हम टे भगवान किसी शरीर द्वारा सेवा करवा तेणु तक गुरु कहले कुंजवन टे झाड़ू दि कुंजवन टे झाड़ू दि झाड़ू बोलिया समय पाइले कौन नुपुर पाइले राधारानी को नुपुर राधारानी कृपा से प्राप्त हेले राधारानी को नुपुर प्राप्त हेले तेणु से नुपुर को बहुत जत्न सहित बांधिक रखिले कौन ये नुपुर कौट आसला वृंदावन में रखिले जैसे राधारानी देखिले नुपुर गोटे ना गोटे नुपुर रही जाए ना पठेले सखी को पठेले सखी आस कहले श्यामानंद को श्यामानंद तो ना कौन तम ना श्यामानंद तो सी श्यामानंद तेणु जो पचारे श्याम श्यामा नाम आनंद श्यामानंद कृष्णानंद से बड़े श्यामानंद राधारानी श्याम भगवान अच्छे कृष्ण हो श्याम श्याम वर्ण तर शक्ति हो श्यामा जय माधव मदन मुरारी राधे श्याम 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 जय माधव मदन मुरारी राधे श्याम 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 जय केशव परिमल हारि राधे श्याम 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 जय केशव परिमल हारि राधे।
ସେ ହେଉଛି ଶ୍ୟାମ ବର୍ଣ୍ଣ, ତାଙ୍କର ଶକ୍ତି ହେଉଛି ଶ୍ୟାମା, ଶ୍ୟାମ ଶ୍ୟାମା, କିନ୍ତୁ ଶ୍ୟାମାଙ୍କ ପାଖରେ ଦ୍ୱାରା ଶ୍ୟାମଙ୍କ ନାମରେ ଯିଏ ଆନନ୍ଦ ହୁଅନ୍ତି ସେ ଶ୍ୟାମାନନ୍ଦ, ରାଧାରାଣୀଙ୍କ କୃପା ସେ ପ୍ରାପ୍ତ ହୋଇଥିଲେ, ଗୁରୁଙ୍କର କୃପା ପ୍ରାପ୍ତ ହୋଇଥିଲେ, ଗୁରୁଙ୍କ କୃପାରୁ ଭଗବାନଙ୍କର ବା ତାଙ୍କର କୃଷ୍ଣଙ୍କର ବା ରାଧାରାଣୀଙ୍କ କୃପା ପ୍ରାପ୍ତ ହୋଇପାରିବା, ତାଙ୍କ ନାମ ହେଉଛି ଶ୍ୟାମାନନ୍ଦ। ତେଣୁ ଏଇ ଯେଉଁ ନୁପୁର ରଖି ବାନ୍ଧିକି ରଖିଛନ୍ତି, ସେ ତାଙ୍କର ସଖି ଆସିଲେ କହିଲେ ତମେ କ'ଣ ଏ ବୈଷ୍ଣବ, ତମେ ଯେ ସଫା କରୁଥିଲ ଏ କୁଞ୍ଜବନ ମୃଦୁବନ, ଗୋଟେ ନୁପୁର ପାଇଛି କି ଗୋଟେ ନୁପୁର ଆମର ହଜିଯାଇଛି ନା, କାହାର ନୁପୁର ନା ଆମର ଆମର କ'ଣ ସ୍ୱାମିନୀଙ୍କର ନୁପୁର ହଜିଯାଇଛି ନା, ଯାହାର ନୁପୁର ସେ ଆସିଲେ ମୁଁ ତାଙ୍କୁ ଦେବି। ତେଣୁ ଶ୍ୟାମାନନ୍ଦକୁ ସେ ତାକୁ ସ୍ନାନ କରେଇବେ, ଯମୁନା ନଦୀ ସ୍ନାନ କରେଇକିରି ତାକୁ ଆସିଲେ, ରାଧାରାଣୀଙ୍କୁ ଦର୍ଶନ କଲେ, ସ୍ନାନ କଲେ, ତାଙ୍କର ଯେଉଁ ଶରୀର ହୋଇଗଲା କ'ଣ ଦିବ୍ୟ ଶରୀର ହୋଇଗଲା। ରାଧାରାଣୀଙ୍କ ବିଷୟରେ ଜାଣିବା ପାଇଁ ହେଲେ ସେଇଭଳିଆ ଦିବ୍ୟ ଶରୀର ଦରକାର, କାରଣ ସେ ହେଉଛନ୍ତି ଦିବ୍ୟ। ସେ ଦିବ୍ୟ ସ୍ତରକୁ ନଗଲେ ସେମାନେ ବୁଝିପାରିବେ ନାହିଁ, ଆମେ ଭୌତିକ ସ୍ତରରେ ରହିଛେ ଆମେ ଠିକ୍ ଭାବରେ ବୁଝିପାରିବା ନାହିଁ, ସେହି ସ୍ତରକୁ ଯେଉଁମାନେ ଯିବେ ସେଇଟା ବୁଝିପାରିବେ। ରାଧାରାଣୀଙ୍କର ସେ ଦର୍ଶନ ପାଇଲେ, ତେଣୁ ତାଙ୍କୁ ନୁପୁର ଯଦି ପ୍ରଦାନ କଲେ, ରାଧାରାଣୀ କ'ଣ କଲେ ନା ତାଙ୍କର ସେ ନୁପୁରରେ ତାଙ୍କ ଚିହ୍ନ କରିଦେଲେ, ତାଙ୍କର ଚିହ୍ନ ଅଲଗା ରହିଛି, ଏ ବି ବହୁତ ଘଟଣା ହୋଇଯାଇଛି, ତାଙ୍କୁ ତାଙ୍କୁ ବିରୋଧ କରିବେ ସେ କଥା ରହିଛି, ତାପରେ ରାଧାରାଣୀ ତାଙ୍କୁ କୃପା କରିବେ ସେ କଥା ରହିଛି। ତେଣୁ ଏ ରାଧାଙ୍କର ଯେଉଁ ଶରୀର ରହିଛି କିଭଳି ଭାବରେ ଆମେ ଶୁଣିବା, ଦିବ୍ୟ ଶରୀର କେମିତି ତାଙ୍କର ରାଧାରାଣୀଙ୍କ ଶରୀର, ତେଣୁ ଏଠି କୁହାଯାଉଛି ଶଙ୍କର ବୋଲେନ ଦେଖି ଦେବୀ କର ଅବଧାନ, କହିବ ସେସବୁ କିଛି ଅପୂର୍ବ ଆଖ୍ୟାନ। ସବୁବେଳେ ରାଧାରାଣୀଙ୍କ କଥା କୁହାଯାଏ, ଆଜି ରାଧାରାଣୀଙ୍କର ଆବିର୍ଭାବ ବିଷୟରେ କିଛି ବର୍ଣ୍ଣନା କରିବା ନାହିଁ, ରାଧାରାଣୀଙ୍କ ବିଷୟରେ କିଛି ବର୍ଣ୍ଣନା କରିବା ଏ ବର୍ଷ। ତେଣୁ ସେ କୁହାଯାଉଛି, ଶିବଜୀ କହୁଛନ୍ତି, ଶଙ୍କର କହୁଛନ୍ତି, ଯବେ ହରି ଅବତରେ ମନେ ଇଚ୍ଛା କହିଲ, ରାଧାରେ ଡାକିବା କିଛି ବଲିତ ଲାଗିଲ। ଯେତେବେଳେ ଭଗବାନ ଚାହିଁ ତାଙ୍କ ସମୟ ଆସିଗଲା, ଯିବେ ସେ ପୃଥିବୀ ପୃଷ୍ଠକୁ ଆସିବେ, ତେଣୁ ରାଧାରାଣୀକୁ ଡାକି କହୁଛନ୍ତି, ମୋର ମନେ ମର୍ତ୍ତ ଲୋକେ ତୁମି ତୁମି ଜନ୍ମିବେ, ମୋର ମନେ ମର୍ତ୍ତ ଲୋକେ ତୁମି ଜନ୍ମିବେ, ତଥା ବିଚିତ୍ର ଲୀଳା ତୁମା ସବେ ହେବେ। ସେଇଠି ହିଁ କହୁଛନ୍ତି ଯେ ମୋର ସମୟ ଆସିଗଲା, ମୁଁ ବର୍ତ୍ତମାନ ଯିବି ପୃଥିବୀ ପୃଷ୍ଠକୁ, ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ଯିବି, ଏବଂ ତୁମେ ମଧ୍ୟ ମୋ ସହିତ ଆସିବ, ଯିବା ଚାଲ ଯିବା ମିଶିକି ଯିବା। ତେଣୁ ରାଧା କହୁଛି, ତବେ ରାଧା କହେ ଶୁନ କମଳ ନୟନ, ମର୍ତ୍ତିଏ ଜନ୍ମେ ହେବେ ପର ପୁରୁଷ ଦର୍ଶନ। ମୁଁ ଯଦି ମର୍ତ୍ତ ଲୋକରେ ଜନ୍ମ ହେବି, ପରପୁରୁଷଙ୍କ ଦର୍ଶନ କରିବି, ତେଣୁ ତବ ରୂପ ବିନା ମୁଇଁ ଆନ ନାହିଁ ହେରି, ତଥା ଜନ୍ମିଲେ ମୋର ଦୁଃଖେ ମୋର ଦୁଃଖ ହେବେ ଭାରି। ପ୍ରଭୁ ମୁଁ ସେଠି ଜନ୍ମ ହେଲେ ଅନ୍ୟ ଲୋକମାନଙ୍କୁ ଦର୍ଶନ କରିବି, ତେଣୁ ମୋର ବହୁତ ଦୁଃଖ ହେବ, ତେଣୁ ମୁଁ ଚାହୁଁନାହିଁ ଯିବା ପାଇଁ। କୃଷ୍ଣ ବୋଲେ ଶୁଣ ଦେବୀ କ'ଣ ଦୁଃଖ ନାହିଁ, କୃଷ୍ଣ କହୁଛନ୍ତି ଦେବୀ କିଛି ଦୁଃଖ କରିବାର ନାହିଁ, ଖାଲି ଆମର ଦୁଃଖ ହେଉଛି ଫୋନ୍ ବାଜୁଛି ସେଇଟା ଦୁଃଖ ହେଉଛି, ଏ ଫୋନ୍ଟି ସାଇଲେଣ୍ଟ ଫୋନ୍ ଡାକ ନହେଲେ ବନ୍ଦ କର, ରାଧାରାଣୀ କଥା ଚାଲିଛି, ତେଣୁ ସେଇ ଫୋନ୍ଟା ବହୁତ ଥର ଡେଲି ହେଉଛି ସେଇଟା ଆମର ଦୁଃଖ ହେଉଛି। ତେଣୁ ଭଗବାନ କହୁଛନ୍ତି କିଛି ଦୁଃଖ କରିବାର ନାହିଁ ରାଧାରାଣୀ, କ'ଣ ଦୁଃଖ ନାହିଁ, ତଥା ଆମର ରୂପ ଦେଖିବେ ସଦାଏ, ତମେ ସବୁବେଳେ ମୋର ରୂପ ହିଁ ଦେଖିବ। ଏତେକ ବଲିଆ ହରି ନନ୍ଦଗୋପ ଘରେ, ଜନ୍ମ ଲଭିଲ ଶୀଘ୍ର ସାଧୁ ରକ୍ଷା କରେ। ତେଣୁ ଭଗବାନ ଆସିଲେ, ରାଧା ଜନ୍ମାଷ୍ଟମୀରେ ଆମର ଭଗବାନଙ୍କ ଆବିର୍ଭାବ କଥା କହିଥିଲେ, କେମିତି ଆସିଲେ ଭଗବାନ, ଏ ବିଷୟରେ ଆମେ 24 ତାରିଖ ବର୍ଣ୍ଣନା କରିଥିଲେ, ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ଭଗବାନ ଆସିଥିଲେ, ନନ୍ଦଗୋପ ଘରେ ଆସିଥିଲେ ଭଗବାନ। ତେଣୁ ତାପରେ ଭଗବାନ ରାଧାରାଣୀ ଆସିବେ, ରାଧା ଓ
राधा ओ कीर्तिदा गर्भे जन्म लभिला कीर्तिदा सुंदरी
जया वृषभानु जया कीर्तिदा सुंदरी जया वृषभानु जया
तेणु सेठी आज तिथि जन्म ने राधाराणी जन्म ने राधा और कीर्तिदा गर्भे जन्म लगल उभयर जन्मे विश्व सुखमय है भगवान कृष्ण आविर्भाव जो विश्व आनंदमय होगला से दिन कही सब दिश भगवान समस्ते प्रसिद्ध समस्त आनंदित होगले इस विषय वर्णना कर राधाराणी आविर्भाव से भाव में समग्र विश्व आनंदित होगले राधा उभयर जन्म विश्व सुखमय होगा ना खुल नेत्र दुटी राधिका सुंदरी बहुत सुंदरी राधिका राधिका बहुत सुंदर कि सौंदर्य आम वर्णना करवा कि सौंदर्य रही राधिका किंतु एत सुंदर होकरांग आखि दुटी करूना ना खुलला नेत्र दुटी राधिका सुंदरी राधिका भगवान एभली भगवान रूप मदन मोहन कह जाए भगवान को भगवान रूप हूँ मदन मोहन मदन कहले कामदेव भौतिक जगत में आम गोटे पुरुष गोटे स्त्री आकर्षण में आकर्षित हो जाए रूप से आकर्षित हो जाए ये गोटे पांडव रूप किंतु भगवान एभली कोटी कंदर्व रूप सहित सामान हो पार ना मदन आकर्षित हो जाती भगवान रूप देखिकी से भगवान नाम हूँ मदन मोहन भगवान रूप मदन को मत मोह कर दिए रास लीला होता मदन मोहन लीला मदन मोहित हो जाते कंदर्व कामदेव मोहित हो जाते भगवान रास लीला करते कंदर्व कामदेव पर विजय लाभ करते भगवान ये रासलीला हूँ यहाँ रासलीला तत्व हूँ यहाँ तेणु ये जो भगवान रूप मगन मोहन सी रूप सी जो राधिका रूप देखते राधिका देखती रूप को देखती सी आकर्षित हो जाती तेणु राधिका नाम हूँ मदन मोहन मोहिनी मदन मोहन से मोहित दिखती मदन मोहन मोहिनी एभली भाव राधिका रूप रही मदन जी मदन मोहित हो जाती भगवान रूप से सी भगवान के सुंदर रूप रही कि राधा राधिका रूप देखती सी मोहित हो जाती राधि राधि राधारणी नाम होती मदन मोहन मोहिनी मदन मोहन को सी मोहित कर दिखती भगवान भगवान आउ कि श्रेष्ठ तत्व ना कि राधाराणी यह तत्व सी मत आकर्षित से आसिले महाप्रभु रूप से आसिले एत सुंदरी राधिका कहते राधिका सुंदरी किंतु ना खुल नेत्र दुटी राधिका सुंदरी बहुत सुंदर देखा जा आखि ना रही आखि खोल आँ से सौंदर्य तेणु राधिका सुंदरी देखिया कीर्तिदा मन दुख पाए भारी कीर्तिदा देखिले माँ देखिले बहुत सुंदरी कन्याटी बहुत सुंदरी किंतु आखि खोलूनि आखि बंद हो रही तेणु बहुत मन दुख है तेणु कहिल पार्वती पुनः शिविर चरणे कि रूपे पाइल राधा आपन नयने कितना राधाराणी कौन अंध हो रही सब राधाराणी बहुत सुंदर नयन रही मृग नयनी बोली कह जाए सुंदर नयन तर भगवान नयन को कह जाए कौन सी हूँ पद्म नयन କିନ୍ତୁ ରାଧିକାଙ୍କର ନୟନକୁ କୁହାଯାଏ କ'ଣ? ମୃଗନୟନୀ। ମୃଗନୟନଟା ଆହୁରି ସୁନ୍ଦର ଦେଖିବା ପାଇଁ। ତେଣୁ ପୁଣି କେମିତି ସେ ତାଙ୍କର ଚକ୍ଷୁ କେମିତି ଖୋଲିଲା, କେମିତି ଚକ୍ଷୁ ବନ୍ଦ ଥିଲା? ତେଣୁ ଶିବଜୀଙ୍କୁ ପ୍ରଶ୍ନ ପଚାରିଲେ, କି ରୂପେ ପାଇଲେ ରାଧା ଆପନ ନୟନେ? ଶିବ ବୋଲେ, ଶୁଣ ଦେବୀ, ସେ କଥା କହିବ ଯାହାର ଶ୍ରବଣ ଚିତ୍ତେ ଆନନ୍ଦ ପାଇବ। ଏଟା ଶୁଣିଲେ ବହୁତ ଆନନ୍ଦ ଲାଭ କରିବ। ଭଗବାନ କଥା ଶ୍ରବଣ କଲେ ଖାଲି ଆନନ୍ଦ ମିଳିବ ତା ନୁହଁ, ଭଗବାନ କଥା ଶୁଣିଲେ ଭଗବତ ଯେଉଁ ଆମର ରହିଛି, ଆମର ଏଇ ଯେଉଁ ଭୌତିକ ଜଗତରେ ଆମେ ଯେଉଁ ରହିଛି, ବିଭିନ୍ନ ପ୍ରକାର ଅନର୍ଥ ରହିଛି, ଯେଉଁଥିପାଇଁ ଆମେ ଦୁଃଖ କଷ୍ଟ ଭୋଗ କରୁ, ଜନ୍ମମୃତ୍ୟୁ ଭୋଗ କରୁଛେ, ଏଇ ଜନ୍ମମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇଯିବା ଭଗବାନ କଥା ଏଇଭଳି ଭାବରେ କେବଳ ଯେ ଆନନ୍ଦ ତ ତା ନୁହଁ, ଭଗବତ ଧାମକୁ ପ୍ରାପ୍ତ ହେବା। ଶିବଜୀ କହୁଛନ୍ତି, ଶିବ ବୋଲେ ଶୁଣ ଦେବୀ, ସେ କଥା କହିବ ଯାହାର ଶ୍ରବଣ ଚିତ୍ତେ ଆନନ୍ଦ ଲାଗିବ, ଆନନ୍ଦ ପ୍ରାପ୍ତ ହେବ। ଆନନ୍ଦ ଲାଦିନୀ ରାଧା, ରାଧାଙ୍କର ହେଉଛନ୍ତି, ରାଧା ହେଉଛନ୍ତି ଭଗବାନଙ୍କର ଲାଦିନୀ ଶକ୍ତି, ଆନନ୍ଦ ଶକ୍ତି। ସେ ଭଗବାନ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି, ସେ ହେଉଛନ୍ତି ରାଧାରାଣୀ, କେତେ ଆନନ୍ଦ ରହେ ସେଠି। ତେଣୁ ତାଙ୍କ କଥା ଶୁଣିଲେ କେତେ ଆନନ୍ଦ ନ ହେବ। କନ୍ୟା ଜନ୍ମ ସବେ ଭାନୁ ସଭାରେ ଡାକିଲ, ଦୃଷ୍ଟଭାନୁ ସମସ୍ତଙ୍କୁ ଇନଭାଇଟେସନ୍ ଦେଲେ। ନନ୍ଦ ଉତ୍ସବ ଯେମିତି ହେଇଥିଲା, ଯେମିତି ରାଧାରାଣୀଙ୍କ ରାଧିକା ଉତ୍ସବ ହେଉଛି, ନନ୍ଦ ଉତ୍ସବ ସେଥିରେ ବୃଷଭାନୁ ଉତ୍ସବ ହେଇଛି, ସମସ୍ତଙ୍କୁ ଇନଭାଇଟେସନ୍ ଦିଆଯାଇଛି। ଆପଣମାନେ ଯାଇଥିଲେ ନା ନାହିଁ? ଆପଣ ପାଇଥିଲେ ତ, ଆଜି ପୁରା ଆସିଛନ୍ତି, ଆପଣ ଶୁଣିବେ, ଆପଣ ଇନଭାଇଟେସନ୍ ହେଲା, ଏ ବୃଷଭାନୁ ତରଫରୁ ହେଇଛି, ଇନଭାଇଟେସନ୍ ଦିଆଯାଇଛି ଆପଣମାନଙ୍କୁ। ରାଧାରାଣୀଙ୍କର ଜନ୍ମ ଉତ୍ସବରେ ଆପଣ ଭାଗ ଦେବେ, ଆଜିକା ଜନ୍ମୋତ୍ସବ ବୃଷଭାନୁ ଆନନ୍ଦ ଉତ୍ସବ, ଇଏ ନନ୍ଦ ଉତ୍ସବ ପାଳନ କଲା ବର୍ତ୍ତମାନ, ବୃଷଭାନୁ ଉତ୍ସବ, ବୃଷଭାନୁ ଆନନ୍ଦ ଉତ୍ସବ ହେଉଛି ବର୍ତ୍ତମାନ। ଆପଣମାନେ ଇନଭାଇଟେସନ୍ ଯାଇଥିଲେ ନା ନାହିଁ? ଯେଉଁମାନେ ଅଛନ୍ତି ଆମର ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଛନ୍ତି, ସେମାନେ ଦିଆଯାଇଛି ଇନଭାଇଟେସନ୍, କିନ୍ତୁ ଯେଉଁମାନେ ବିନା ଇନଭାଇଟେସନ୍ ଆସନ୍ତି ସେମାନେ ଅଧିକ ଭାଗ୍ୟବାନ ବା ଭାଗ୍ୟବତୀ, କାରଣ ଇନଭାଇଟେସନ୍ ତ ସମସ୍ତେ ଆସିବେ। ବିନା ଇନଭାଇଟେସନ୍ ଯିଏ ଆସିବେ ସେ ହେଉଛନ୍ତି ଯେଉଁ ରାଧାରାଣୀଙ୍କ ଡାଇରେକ୍ଟ ଇନଭାଇଟେସନ୍ ତାଙ୍କ ଯେ ପହଞ୍ଚିଲା, ଜଗନ୍ନାଥଙ୍କ ଡୋରି ଯେମିତି ଲାଗିଲେ ଜଗନ୍ନାଥ ଧାମ ଦର୍ଶନ ହୁଏ, ସେଭଳି ଭାବରେ ଆପଣମାନଙ୍କ ପାଖରେ ରାଧାରାଣୀଙ୍କ ଡୋରି ଲାଗିଛି, ଯେ ଆପଣମାନେ ଆସି ଉପସ୍ଥିତ ହୋଇଛନ୍ତି। ତେଣୁ ଯେତେବେଳେ ସମସ୍ତଙ୍କୁ ଇନଭାଇଟେସନ୍ ଯାଇଛି, ସେତେବେଳେ ବିଶେଷ ନନ୍ଦର ଘରେ ଆମନ୍ତ୍ରଣ ଦିଲ, ନନ୍ଦ ମହାରାଜ ମଧ୍ୟ ଇନଭାଇଟେସନ୍ କାର୍ଡ଼ ଦିଆଯାଇଥିଲା ନନ୍ଦ ମହାରାଜ। ତେଣୁ ଭାନୁ ଆମନ୍ତ୍ରଣ ନନ୍ଦ ପୁତ୍ର ପତ୍ନୀ ସନେ ସକଟେ ଚଢ଼ିଆ ଏଲ ଭାନୁର ଭବନେ। ସେ ଆଉ ରଥ କିଛି ଗ୍ରହଣ କଲେ ନାହିଁ, ଭଗବାନଙ୍କ ଦିବ୍ୟ ରଥ ରହିଛି, ସେ ଦିବ୍ୟ ରଥକୁ ରଖି ମାନବ ଲୀଳା କରୁଛନ୍ତି। ତେଣୁ ଗୋଟେ ଶକଟ ଗାଡ଼ିରେ ଆସିଲେ, ଶକଟ ଗାଡ଼ି ଯେତେବେଳେ ଆସିଲେ ସେ ଜଗତରୁ ଶକଟ ଗାଡ଼ି ଆସି ନାହାନ୍ତି, ସେ ତାଙ୍କର ସ୍ପିରିଚୁଆଲ କ'ଣ ସ୍ପିରିଚୁଆଲ ଭେହିକଲ ଆସି ପହଞ୍ଚିଗଲେ, କିନ୍ତୁ ଏଠୁ ଯଦି ଯାଉଛନ୍ତି ଶକଟ ଗାଡ଼ିରେ ଯାଉଛନ୍ତି। 5000 ବର୍ଷ ତଳେ ଏତେ ଉନ୍ନତ ହେଇନାହିଁ, ଆମର ସଭ୍ୟତା ଏତେ ଉନ୍ନତ ହେଇନାହିଁ, ଶକଟ ଗାଡ଼ି ଚାଲିଛି ସେଠି, ତେଣୁ ଶକଟ ଗାଡ଼ିରେ ଯାଉଛନ୍ତି। କେଉଁଠୁ ଗଲେ? ନନ୍ଦପୁରରୁ ଗଲେ, କୀର୍ତ୍ତିଦା ଦେବୀଙ୍କର ବୃଷଭାନ ପୂର୍ବରୁ ରହିଛି, କେଉଁଠି ସେଟା ବର୍ଷଣା, ବର୍ଷଣା ବର୍ଷଣା ଯାଇଛନ୍ତି, ବର୍ଷଣା କିଏ ରାଣୀ ମନ୍ଦିର ଅଛି, ରାଧାରାଣୀଙ୍କ ମନ୍ଦିର ରହିଛି, ବିରାଟ ଉଚ୍ଚା ପାହାଡ଼ ରହିଛି ରାଧାରାଣୀଙ୍କର, ବର୍ଷଣା ବର୍ଷଣା ବର୍ଷା ବର୍ଷା ହେଉଛି, ବର୍ଷା ବର୍ଷଣା ଆମର ପହଞ୍ଚିଗଲେ, ବର୍ଷା ହେଉଛି, ବର୍ଷଣା ଚାଲିଛି, ବର୍ଷଣା ବି ଆସି ପହଞ୍ଚିଗଲେ। ନନ୍ଦ ଇନଭାଇଟେସନ୍ ଯାଇଥିଲା, ନନ୍ଦ ମହାରାଜ ତାଙ୍କ ପୁତ୍ର ପତ୍ନୀ ସମସ୍ତେ ସମସ୍ତ ସହିତ ଆସୁଛନ୍ତି। ଭାନୁ ଆମନ୍ତ୍ରଣେ ନନ୍ଦ ପୁତ୍ର ପତ୍ନୀ ସନେ, ପୁତ୍ର ହେଉଛନ୍ତି ନନ୍ଦକୁମାର, ନନ୍ଦକୁମାର କିଏ ନନ୍ଦକୁମାର କହ୍ନେୟାଲାଲ, ସେ ଆସୁଛନ୍ତି, ତାଙ୍କ ପତ୍ନୀ ଯଶୋଦାଙ୍କ ସହିତ ଆସୁଛନ୍ତି। ଆସି ପହଞ୍ଚିଗଲେ ଶକଟ ଗାଡ଼ିରେ, ଆସିଲେ ବହୁତ ସମୟ ଲାଗିଥିବ, ପହଞ୍ଚିଗଲେ ବର୍ଷଣା ପହଞ୍ଚିଗଲେ। ତାପରେ କ'ଣ ହେଲା ନା, ଯେତେବେଳେ ଏଇଭଳି ଭାବେ ପହଞ୍ଚିଗଲେ, खबर मिलीगला खबर आसीगला जे आसीगलाणी नंद महाराज आसीगलाणी पुत्र आसीगलाणी पत्नी आसीगलाणी सब वृषभान को खबर मिलीगला वृषभान गले पाछुडी आनेपाई वेलकम करने गले भानुराज अग्रसरे नंदेर आनिल जशोदारे कीर्तिदा आनिल आलिंगन कहल भानु महाराज कौन कले ना नंद महाराज को आलिंगन कले स्वागत कले एवं जशोदा को कीर्तिदा शिविर भाव आलिंगन कले तेणु भानुनंद कोलाकोली करते लगिल कीर्तिदा जशोदा अंतपुर आलिंगिल तेणु भानु एवं नंद महाराज दुज आलिंगन कर आनंद बढ़ी चलती ये आनंदमय से कम आनंद नुहति ये हूँ नंद नंद कह आनंद नंदर आनंद भयो जय कन्या लाल की आम से अर्चना कले आज वृष मान से भाव आनंदित होती नंद को आलिंगन कर आनंद बढ़ी जाऊँ कीर्तिदा जशोदा ये अंतपुर आलिंगन कर विविध बाजना बाजे आनंद कोलाहल राधा जन्म सभे गोप करिचे मंगल गोप करिचे मंगल जहाँ विविध बाजना बाजुच्छ आनंद उत्सव चली राधाराणी विश्व आनंद उत्सव चली भाव में ये सब मिलित होती तेणु गोप करिचे मंगल गोप भगवान कृष्ण कौन कले बर्तमान मंगल प्रदान करेंगे राधाराणी को चक्षु खोलिए चक्षु चक्षुर्नीतम जे न तस्में श्री गुरुवे नम आम अंध होकर रही चे आम जगह देखा जा चक्षु खोला ही रही चक्षु थे कि देखी पारने पश्चन ना कि न पश्चति आम देखिक किसी देखिपारना तेणु आमर चक्षु खोलने राधाराणी के चक्षु खोले भगवान कृष्ण से आमर चक्षु खोलिए गुरुदेव ओम ज्ञान मीरांधस्य ज्ञानांजन शलाकया चक्षुर्मीलितं येन तस्मै श्री गुरुवे नमः आज गुरुदेव चक्षु खोलिथिबारु आम ये सब तत्व को शुणुचे श्रवण करुचे बुझुचे देखुचे नहले कितने जन आसुछन्ति देखिबै राधारण उत्सव के आम इनविटेशन देने मतलब आसुनाहांति अन्य मन कथा छाड़ते ये तो जानी ना थी जान प्रश्न प्रश्न पचार राधाराणी आविर्भाव कहीं जाकजमक हो ना जमी आम आसन मस आसीगला आसन मस आविर्भाव पालन कर दोसर में दुर्गा देवी दशहरा तिथि संबलपुर आरंभ कर जिते पुर अच्छी सब पालन हम जोरसोर पालन हम प्रभाव के समय रही भोग लगे तो आनंदवर्धन प्रभु कैसे समय रही बारटा पैंचाश ना गोटे पैंचाश अच्छा अच्छा ठीक अच्छे तेरे आप मैंने आसवर डेरी कले तेणु राधाराणी आविर्भाव डेरी हेले अपेक्षा कले आप कत आसिले सी आविर्भाव हे तेणु समय आमको रही ना कि कह राधाराणी कर चक्षु खोल दबा किसी ना ना आनंद उत्सव में आप मैंने अंत लगे प्रसाद प्राप्त हे से आनंद प्राप्त हे राधाराणी कथार बेस आनंद मिल न पारे आम भी कह योग्य नुह तेणु ये कौन कले जो आनंद ये भाव होती भाव में अंतर्जामी अंतपुर पालंकते राधा निद्रा जाए पालंकी राधाराणी शयन कर छोट कन्या रही अंतर्जामी हरि ता जान लिया अंतर्जामी से भगवान सब जानती तेणु से कौन कले अलक्षे आईल कृष्ण राधा सन्निधान समस्त अलक्ष्य कृष्ण आस पहुँचीगले राधा पाखे आस पहुँचीगले तेणु देखिया प्रियार मुख हासे मने मने प्रियार मुख देखिकी से बहुत आनंद हसुच्च मन मन हसुच तेणु करपद्म दिला शीघ्र प्रियार नयने भगवान तांकर करपद्म हस्तपद्म को प्रियार राधाराणी नयन प्रदान कले हस्त प्रदान कले तेणु करपद्म दिले कृष्ण करस्पर्शे राधा चाहे कृष्ण पाने କରସ୍ପର୍ଶ ଯେତେବେଳେ ହେଇଗଲା ଚକ୍ଷୁ ଖୋଲିଗଲା, ଚକ୍ଷୁ ଉନ୍ମିଳିତମ ଜୈନ ଗୁରୁଦେବଙ୍କ ଯଦି ଆମେ ଦୀକ୍ଷା ନେଉଛୁ ସେତେବେଳେ ଆମ ଚକ୍ଷୁ ଉନ୍ମିଳନ ହେଉଛି, ଆମେ ଦେଖୁପାରୁଛେ କଥା, କୃଷ୍ଣ କଥା ଇତ୍ୟାଦି ସବୁ ରହିଛି, ବହୁତ କଥା ରହିଛି, ରାଧାରାଣୀଙ୍କ ଶରୀର ଯେଉଁ ଆମେ କହିଥିଲେ କହିବା ବୋଲି ସମୟ ନାହିଁ, ପୁଣି କେତେବେଳେ ଯଦି ସୁବିଧା ହେବ କହିବା ରାଧା ତତ୍ତ୍ୱ କିଭଳି ଶରୀର ରହିଛି ତାଙ୍କର ଭଗବାନଙ୍କର, କିନ୍ତୁ ଭାବିଥିଲି କହିବି ବୋଲି କଥା, କିନ୍ତୁ କଥା ପ୍ରସଙ୍ଗରେ ଏ କଥା ଆସିଲା ପାରିଲା ନାହିଁ, ସମୟ ଶଙ୍ଖ ବାଜିଗଲା, ଏଗୁଡ଼ା ଆମେ କଥା କହିପାରିଲା ନାହିଁ। ତେଣୁ ଯାହା ବି ହେଉ, ଏଇଭଳି ଭାବରେ କୃଷ୍ଣ ନୟନେ ନୟନେ ଦୁହାର ହୈଲ ମିଳନ ଆନନ୍ଦେ ମଗ୍ନ ହେଲ ଧୂଆଁକାର ମନ। ଆଜି ରାଧାରାଣୀ ଏବଂ କୃଷ୍ଣଙ୍କର ନୟନର ମିଳନ ହେଉଛି, ତେଣୁ ଦୁଇ ଜଣ ଯାକ ଆନନ୍ଦ ବର୍ଦ୍ଧନ ହେଉଛି, ଆମର ଆନନ୍ଦ ବର୍ଦ୍ଧନ ମଧ୍ୟ ଅପେକ୍ଷା କରୁଛନ୍ତି କେତେବେଳେ କଥା ସରିଲେ ପକେଇ ଆପଣ ଆନନ୍ଦ ପ୍ରଦାନ କରିବେ, ଏସବୁ ରହିଛି। ତେଣୁ ଏଇଟା ହେତା ଭାନୁ ଯାହା ଶୀଘ୍ର ଏଲ କନ୍ୟା ପାସ, ଭଗବାନଙ୍କ ଇଚ୍ଛାରେ ବୃଷଭାନୁଙ୍କର ପତ୍ନୀ କୀର୍ତ୍ତିଦାସ ସୁନ୍ଦରୀ ଆସି ପହଞ୍ଚିଗଲେ କନ୍ୟା ପାଖରେ, ଦେଖିଲେ କ'ଣ ଦେଖିଲ କନ୍ୟାର ହୋଇଲ ନୟନ ପ୍ରକାଶ, ଦେଖିଲେ କନ୍ୟାର ରାଧିକାର ନୟନ ଖୋଲିଯାଇଛି, ବହୁତ ଆନନ୍ଦିତ ହେଇଯାଇଛନ୍ତି। ତେଣୁ ଏଇଭଳି ଭାବେ ରାଧାଙ୍କ ତତ୍ତ୍ୱ ରହିଛି। ଆଉ ଆପଣମାନେ ଡେରି କଲେ, ଆମେ କଥା କମ୍ କଲେ, ତେଣୁ ଆଉ କିଛି ଖାଇବାରେ ଡେରି କଲେ ହେବ ନାହିଁ କଥା, ତେଣୁ ଆମେ କଥା କେଉଁଠି ବିଶ୍ରାମ ଦେବା। ଜୟ ଭଗବାନ ଭଗବାନ କୃଷ୍ଣ ଚନ୍ଦ୍ର କି ଜୟ, ରାଧାରାଣୀ କି ଜୟ, ଜୟ ରାଧାରାଣୀଙ୍କର ଜନ୍ମୋତ୍ସବ ମହୋତ୍ସବ କି ଜୟ, ରାଧାଷ୍ଟମୀ ତିଥି ମହାମହୋତ୍ସବ କି ଜୟ, ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ସ୍ୱାମୀ ଗୌରବାନନ୍ଦ କି ଜୟ, ଜୟ ଗୌର ପ୍ରେମାନନ୍ଦେ।